ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଧାର୍ ଜିଲ୍ଲାନୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଜରିଆରେ ସାରା ଦେଶରେ ଭିନ୍ ଭିନ୍ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରମାନଙ୍କେ ମହିଳାମାନଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରାଯିବା। ଏହି ଅଭିଯାନ ଅକ୍ଟୋବର 2 ତାରିଖ ତକ ଚାଲିବା। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫ ପୋଷଣ ମାସ ଅଭିଯାନର ଭିଲ୍ ଶୁଭାରମ୍ଭ କରାଯିବା। ସୁସ୍ଥ ନାରୀ ସଶକ୍ତ ପରିବାର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ହେବା। ଏଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ ଆଇଷ୍ଠାନୁ ସାରା ଦେଶେ ମୂଲ ହେବା। ଇତାକେ ନେଇକରି ଏହି ଅଭିଯାନ 15 ଦିନ ତକ ଚାଲବା ଆଉ ଅକ୍ଟୋବର 2 ତାରିଖ ଦିନ ଶେଷ ହେବା। ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱଚ୍ଛତା ଲାଗି ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଲୋକ ସଚେତନ କରବାର। ଏହି ଅବସରରେ ଗାଁ ଆଉ ସହର ଇଲାକାନ ଖାସ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଆଇବା 25 ତାରିଖ ଦିନ ସାରା ଦେଶରେ ସ୍ୱେଚ୍ଛାସେବୀ ଶ୍ରମଦାନ 1 ଦିନ 1 ଘଣ୍ଟା 1 ସାଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା। ଏହି ଅବସରରେ ଆଜି ରାଜ୍ୟ ସରକାରଙ୍କ ତରଫ ସେବା ପକ୍ଷ ମୂଲ ହେବା। ଆଜିଠାନୁ ଅକ୍ଟୋବର 2 ତାରିଖ ତକ ସାରା ରାଜ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ସୁଭଦ୍ରା ଯୋଜନା ସଫଳତାର ସହିତ ଆଜି ଗୋଟେ ବଛର ପୂରା କରିଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫ ସାରା ରାଜ୍ୟ ଖାସ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାବାର ଲାଗି ସୁଭଦ୍ରାର ବଛରପୂର୍ତ୍ତି ଅବସରରେ ରାଜ୍ୟର 338 ସିଡିପିଓ ୟୁନିଟ୍ର ଧନ୍ୟବାଦ ମୋଦି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସୂଚନା ଅନୁସାରେ ଗଲା ବଛରେ ଭିତରେ 3 କିସ୍ତି 1 କୋଟିରୁ ଅଧିକା ମହିଳାଙ୍କୁ 15,000 କୋଟିରୁ ଅଧିକା ଆର୍ଥିକ ସାହାଯ୍ୟ ଯୋଗାଇ ଦେଇକରି ସଶକ୍ତ ସମୃଦ୍ଧ ଓ ସ୍ୱାବଲମ୍ବୀ କରାଯାଇପାରିଛି। ସେଆଡ଼େ ଅଙ୍ଗନୱାଡ଼ି କେନ୍ଦ୍ର ସ୍ତରନ ଆଇଷ୍ଠାନୁ ପୋଷଣ ମାସ ଭିଲ୍ ମୂଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଜି ରାଜ୍ୟ 75 ଲକ୍ଷ ଗଛ ଯୋଗାଯିବା। ଜଙ୍ଗଲ ବିଭାଗ ତରଫ ସାରା ରାଜ୍ୟ ଭିନ୍ ଭିନ୍ ବିଭାଗ ଜରିଏ ଗଛ ଯୋଗାଯିବା। ଅଭିଯାନର ପହିଲା କ୍ଷେପେ ରାଜ୍ୟ 6,72 ଲକ୍ଷ ଗଛ ଯୋଗାଯାଇଥିଲା ବେଳେ 2 କ୍ଷେପଥି ଇ ବଛର 7.5 କୋଟି ଗଛ ଯୋଗାବାର ଲକ୍ଷ୍ୟ ରଖାଯାଇଛି। ସାରା ଦେଶେ ଇଟା ଆଜି ଜନ ଆନ୍ଦୋଳନଟି ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟିଏ ବାର୍ତ୍ତାଥି କହିଛନ୍। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଜି ସାରା ଦେଶେ 1.5 କୋଟି ଗଛ ଯୋଗାଯିବା। ଗୋଟିଏ ସାଦାସିଧା ପରିବାରନୁ ଆସିକରି ସରଳ ଆଉ ନମ୍ର ଜୀବନଠାନୁ ପୃଥିବୀର ସବୁନୁ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ହେବାର ତକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ଅସାଧାରଣ ରହିଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ନେତୃତ୍ୱ ପ୍ରଶଂସା ଆଉ ଜିଜ୍ଞାସା ବଢ଼େଇଛି ବୋଲି ବିଶିଷ୍ଟ ସମାଜସେବୀ ଆଉ ରାଜ୍ୟସଭା ସାଂସଦ ପଦ୍ମଭୂଷଣ ସୁଧାମୂର୍ତ୍ତି କହିଛନ୍। 75 ବଛର ବୟସେ ବିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଜୁଆନ ପିଲା ବାଗିର କାମ କରିଚାଲିଛନ୍ ବୋଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶ୍ରୀମତୀ ମୂର୍ତ୍ତି କହିଛନ୍। ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଆଜି ଦେଶର ସବୁ କାରିଗରୀ ଆଉ ବୈଷୟିକ ସଂସ୍ଥା ଶିଳ୍ପାନୁଷ୍ଠାନ ଆଉ କଳକାରଖାନାମାନଙ୍କେ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି। ଘରମାନଙ୍କେ ଆଜି ଗାଡ଼ି ମଟର ଆଉ ବ୍ୟବହାର ହେଉଥିବା ଛୋଟ ବଡ଼ ମିସିନ୍ମାନଙ୍କୁ ପୂଜା କରାଯିବା। ପଶ୍ଚିମ ଓଡ଼ିଶା ଶିଳ୍ପ ସହର ହୀରାକୁଦ, ଝାରସୁଗୁଡ଼ା, ବ୍ରଜରାଜନଗର, ରାଉରକେଲା, ବେଲପାହାଡ, ରାଜଗାଙ୍ଗପୁର, ଲାଞ୍ଜିଗଡ଼ ଆଉ ଅଲଗା ଜାଗାମାନଙ୍କେ ବିଶ୍ୱକର୍ମା ପୂଜାର ଲାଗି ଜବର ଆୟୋଜନ କରାଯାଉଛି। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଉତରୁ ସାରା ଦେଶରେ ଉଷ୍ଣାକି ଦେଖାଦେଇଛି। ସବୁ ମହଲନୁ ଇତାକେ ସ୍ୱାଗତ କରାଯାଇଛି। ଜିଏସ୍ଟି ସଂସ୍କାରଟି କେନ୍ଦ୍ର ସରକାର କୃଷି କ୍ଷେତ୍ରଟି ବହୁଟେ ଜିନିଷ ଶସ୍ତା କରବାରକେ ଯାଉଛନ୍। 18 cc ନୁ କମ୍ କ୍ଷମତା ଟ୍ରାକ୍ଟର ଉପରେ ଜିଏସ୍ଟି ଦର 12%-5% କମ୍ କରାଯାଇଥିବା ବେଳେ ଟାୟାର, ଟ୍ୟୁବ୍, ହାଇଡ୍ରୋଲିକ୍ ପମ୍ପ ଆଉ ଅଲଗା ଦର ଉପରେ ବି ଜିଏସ୍ଟି ଦର 18%-5% କମ୍ କରିଛନ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର କହିଛନ୍। ଜିଏସ୍ଟି ପରିଷଦ ବୈଠକଟି ଆନୁଷଙ୍ଗିକ ଶିଳ୍ପକେ ପ୍ରାଧାନ୍ୟ ଦିଆଯାଉଛି। ଏହି ପରିବର୍ତ୍ତନ ଛୋଟ ଆଉ ନାମମାତ୍ର ଚାଷୀମାନଙ୍କ ଲାଗି ବହୁଟେ ଲାଭ ଆଣିଦେବା। 8 ଆଉ 10 ଷ୍ଟାଣ୍ଡାର୍ଡର ଏକକ ଓଡ଼ିଆ ଭାଷା ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ବିଜ୍ଞପ୍ତି ବାହାରିଛି। ଏଥିଲାଗି ଲିଖିତ ପରୀକ୍ଷା ଅକ୍ଟୋବର 19 ଦିନ ହେବା। ଇଚ୍ଛୁକ ପ୍ରାର୍ଥୀମାନେ ଆବା 20 ବୋର୍ଡ ୱେବ୍ସାଇଟ୍ରୁ ଆବେଦନ ଫର୍ମ ଡାଉନ୍ଲୋଡ଼ କରିପାରିବେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଲୁଣିବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସାଇବର ଅପରାଧ ଆଉ ସାମାଜିକ ଗଣମାଧ୍ୟମ ଜରିଆ ହେଉଥିବା ଠକେଇନୁ ସୁରକ୍ଷା ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ସାଇବର ଠକେଇ ଆଉ ସାଇବର ଅପରାଧନୁ କେନ୍ତା ହିସାବରେ ସୁରକ୍ଷିତ ରହିହେବା ସେ ବାବଦେ ଅତିଥିମାନେ ଲୋକଙ୍କୁ ବୁଝାଇଥିଲେ। ବଙ୍ଗୋପସାଗରନ ଆଇବା ଶୁକ୍ରବାର ଦିନ ଆଉ ଗୋଟିଏ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହି ସମୟଟି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼ ସହିତ ରାଜ୍ୟର 20 ଜିଲ୍ଲାକେ ଘଡ଼ଘଡ଼ି ଓ ବିଜୁଳି ମାରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନା ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।